ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କନ୍ଦପୁରାଣର ପୁରୁଷୋତ୍ତମ ମହାତ୍ମ୍ୟ ଓଡ଼ିଆ ହିନ୍ଦୀ ଇଂରାଜୀ ଓ ସଂସ୍କୃତ ଭାଷାଥି ଲେଖାଯାଇକରି ବହିର୍ ଡିଜିଟାଲକରଣ କରାଯିବ ବୋଲି ପୁରୀ ଗଜପତି ମହାରାଜ ଦିବ୍ୟସିଂ ଦେବ କହିଛନ୍। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସନ୍ନ ଗଲାକାଲ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାତି ହୋଇଥିବା ଶ୍ରୀମନ୍ଦିର ପ୍ରଚାର ପ୍ରସାର କମିଟିର ବୈଠକଟି ଇ ବାବଦେ ନିଷ୍ପତ୍ତି ନିଆଯାଇଛି। ଇତାର ସହିତ ଶ୍ରୀମନ୍ଦିର ରୀତିନୀତି ପରମ୍ପରା ଓ ତିହାର ବାହାରକେ ନେଇକରି ବନା ହୋଇଥିବା ମାର୍ଗଦର୍ଶିକା ଓ କ୍ୟାଲେଣ୍ଡର ଭାରତ ଓ ଭାରତ ବାହାରେ ଥିବା ଫି ଜଗନ୍ନାଥ ମନ୍ଦିରକେ ଦେବା ଲାଗି ବିଲ୍ ନିଷ୍ପତ୍ତି ନିଆଯାଇଛି। ଇତାର ବଲେ ସବୁ ଜାଗାନ ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁସାରେ ମହାପ୍ରଭୁମାନଙ୍କ ନୀତିକାନ୍ତି ଆଉ ଯାନିଯାତ୍ରା କରାଯାଇପାରବା। ଇତାର ସହିତ ଶ୍ରୀମନ୍ଦିର ଭିତରେ ଥିବା ସବୁ ଶିଳାଲେଖର ଫେରଘାଏ ଐତିହାସିକ ତର୍ଜମା କରାଯାଇକରି ତଥ୍ୟ ଦିଆଯିବା ବୋଲି ବୈଠକଟି ଧାରିଜ କରାଯାଇଛି। ବିକଶିତ ଓଡ଼ିଶା ଲକ୍ଷ୍ୟ ହାସଲ କରିବା ଲାଗି 2026-27 ରାଜ୍ୟ ବଜେଟ୍ଟି ଗ୍ରାମୀଣ ବିକାଶକେ ଅତ୍କା ଜୋର୍ ଦିଆଯାଇଛି ବୋଲି ପଞ୍ଚାୟତିରାଜ ଆଉ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ଭୁବନେଶ୍ୱରନ ଗଲାକାଲି ନିଜର ବିଭାଗର ବଜେଟ୍ ବାବଦେ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ଆଇବା ଦିନେ ରାଇଜେ 37 ଲକ୍ଷ ପିଏମ୍ ଆବାସ ଯୋଜନାତି ହିତାଧିକାରୀମାନଙ୍କୁ ଘର ଯୋଗାଇ ଦିଆଯିବା। ଇ ବଛର 9,700 କିଲୋମିଟର ନୂଆ ରାସ୍ତା, 400 ନୂଆ ସରକାରୀ କୋଠା ତିଆରି କରାଯିବା, ବ୍ଲକ ସ୍ତରନ ଷ୍ଟାଡିୟମ୍ ତିଆରି କରାଯିବା, ମନରେଗା ଯୋଜନାକେ ଅତ୍କା ଗୁରୁତ୍ୱ ଦିଆଯିବା ସହିତ 9 ଜିଲ୍ଲାର 30 ଦାଦନ ପ୍ରବଣ ବ୍ଲକ୍ନ ଦାଦନ ସମସ୍ୟା ରୋକବା ଲାଗି ନୂଆ ଯୋଜନା କାର୍ଯ୍ୟକାରୀ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।
ଖର୍ଚ୍ଚ ଦାଦି ଗତ ବର୍ଷ ତୁଳନାରେ 17% ଅଧିକ, ସେ ଦୃଷ୍ଟିରୁ ନିଶ୍ଚିତ ଭାବରେ ଓଡ଼ିଶା ପ୍ରଦେଶର ଯୋଉ ଗାଁରେ ପଞ୍ଚାୟତରେ ରହୁଥିବା ଗରିବ ନିଃସହାୟ ଚାଷୀ ମୂଲିଆମାନଙ୍କର ଅଧିକରୁ ଅଧିକ ଲାଭ ବୋଲି ମୁଁ ଅନୁଭୟ କରୁଛି ଏବଂ 17% ଗ୍ରାମାଞ୍ଚଳ ବ୍ୟବସ୍ଥା ଭିତରେ ଅଧିକ କରିଥିବା ଦୃଷ୍ଟିରୁ ଏ ଲୋକଙ୍କ ସରକାର ବୋଲି ପ୍ରତୀୟମାନ ହେଉଛି।
ଏ ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ଯୋଜନା ଭରି ଖର୍ଚ୍ଚା ବାବଦେ ତଥ୍ୟ ଉପସ୍ଥାପନ କରିଛନ୍ତି। କଟକ ଏସ୍ସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାଥି ଗଲାକାଲି 4 ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କାମତି ଅବହେଳା ଅଭିଯୋଗଥି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କଟକ ସର୍କଲ ସହଯୋଗୀ ଅଗ୍ନିଶମ ଅଧିକାରୀ, ସର୍କଲର ସହକାରୀ ଅଗ୍ନିଶମ ଅଧିକାରୀ, ଏସ୍ସିବି ମେଡିକାଲ ଆଉ ଡାକ୍ତରଖାନାର ଷ୍ଟେସନ ଅଧିକାରୀ ଆଉ କଟକ ଡିଇଜି ଏସ୍ସିବି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କାମନୁ ନିଲମ୍ବନ କରାଯାଇଛି। ଘଟଣାକୁ ନେଇକରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଦି ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ ଦଳର ରିପୋର୍ଟ ଆଧାରଥି ସମକୁ ନିଲମ୍ବନ କରାଯାଇଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଛତିଶଗଡ଼ ସରକାରଙ୍କ ଗୋଟିଏ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗଲାକାଲି ଓଡ଼ିଶା ଗସ୍ତରେ ଆସିକରି ରାଜ୍ୟର ଧାନକିନା ମଡେଲର ସମୀକ୍ଷା କରିଛନ୍ତି। ପ୍ରତିନିଧି ଦଳ ଭୁବନେଶ୍ୱର ଲୋକସେବା ଭବନର ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିଥିଲେ। ଏହି ଅବସରରେ ଖାଦ୍ୟ ଯୋଗାଣ ବିଭାଗର ଅଧିକାରୀମାନେ ରାଜ୍ୟ କାର୍ଯ୍ୟକାରୀ ହେଉଥିବା ଉପଗ୍ରହ ତଥ୍ୟ ସହିତ କ୍ଷେତ୍ରସ୍ତରୀୟ ଯାଞ୍ଚର ତାଲମେଲ ବ୍ୟବସ୍ଥା, ଟୋକନ ଯୋଗାଣ ପ୍ରକ୍ରିୟା, ଆଧାର ଇ କେୱାଇସି ଭିତ୍ତିକ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା, ଆଇଆର୍ଏସ୍ ସ୍କାନ୍, ଭୁଲେଖ ସଂଯୋଗ ବାଗିର ଭିନ୍ ଭିନ୍ ବିଷୟ ଉପରେ ପ୍ରତିନିଧି ଦଳକୁ ସୂଚନା ଦେଇଥିଲେ। ରାଜ୍ୟର ସରକାରୀ ଓ ବେସରକାରୀ ଡାକ୍ତରଖାନାମାନଙ୍କେ ଆଇସିୟୁ, ସିସିୟୁ ଆଉ ଏଚ୍ଡିୟୁ ନ ସେବା ପ୍ରଦାନ ଆଉ ସୁପରିଚାଳନାକେ ନେଇକରି ଭୁବନେଶ୍ୱରନ କଲାକାଲ ଗୋଟିଏ ରାଜ୍ୟସ୍ତରୀୟ ସମ୍ମିଳନୀ ହୋଇଯାଇଛି। ଉଦ୍ଘାଟନୀ ସମାରୋହଥି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଅଶ୍ୱତୀ ଏସ୍ ଯୋଗ ଦେଇକରି ଆଇସିୟୁ, ସିସିୟୁ, ଏଚ୍ଡିୟୁମାନଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଦେବାର ଦିଗେ ବିଶେଷଜ୍ଞମାନଙ୍କର ପରାମର୍ଶ ଆହ୍ୱାନ କରିଥିଲେ। ଓଡ଼ିଶାର ସମୃଦ୍ଧ ରନ୍ଧା ପରମ୍ପରା ଓ ପାରମ୍ପରିକ ଖାଦ୍ୟ ଶୈଳୀ ପ୍ରଚାର ପ୍ରସାର ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଆଜିଠାରୁ ଦୁଇଦିନିଆ ପଖାଲ ପର୍ବ ପାଳନ କରାଯାଉଛି। ଭୁବନେଶ୍ୱର ପାନ୍ଥନିବାସ ପରିସରନ ଆଜି ଇତାର ଉଦ୍ଘାଟନୀ ସମାରୋହ ହେବା। ଉତ୍ସବଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଆଇବା ବଛର ହେବାରକେ ଥିବା ଜନଗଣନା ଲାଗି ଝାରସୁଗୁଡ଼ା ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାଥି ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀମାନଙ୍କର ଗୋଟିଏ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ଜନଗଣନା ବାଗିର ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାମକେ ଦାୟିତ୍ୱର ସହିତ ସମ୍ପାଦନ କରିବା ଲାଗି ଏ ଅବସରରେ ଜନଗଣନା ଅଧିକାରୀ ଓ ସୁପରଭାଇଜରମାନଙ୍କୁ ତାଲିମ ଦିଆଯାଇଥିଲା। ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାଥି ଜିଲ୍ଲା ଲଘୁ ଖଣିଜ ଦରବ ଟାସ୍କଫୋର୍ସ କମିଟି ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିକରି ଜିଲ୍ଲାନ ବେଆଇନ ଖଣି ଖାଦାନ କାମ ରୋକବା ଲାଗି କଡ଼ା ପଦକ୍ଷେପ ନେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ ରାଜସ୍ଥାନ ଓ ଉତ୍ତର ଛତିଶଗଡ଼ ଭିତରେ ହୋଇଥିବା ଘୂର୍ଣ୍ଣିବଲୟର ପ୍ରଭାବଥି ଦକ୍ଷିଣ ଓଡ଼ିଶାର କେତେଟା ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 24 ତାରିଖ ତ କାଲବୈଶାଖୀର ପ୍ରଭାବ ଲାଗି ରହିବା। ଆଇବା 24 ଘଣ୍ଟା ନୂଆପଡ଼ା ବଲାଙ୍ଗୀର ସହିତ 9 ଜିଲ୍ଲାନ ଘଡ଼ଘଡ଼ି ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। এচনির আঞ্চলিক খবর ইনা শেষ হল আর বেলার আঞ্চলিক খবর শুনি পারবে রাতে 7:02 জুয়ার।